ବହୁତ ଦିନ ହେଲା ତମକୁ ଗୋଟେ କଥା ପଚାରିବି ବୋଲି ଭାବୁଥିଲି। ସେ କଥାଟା ହେଲା ତମର କି ଗର୍ଲଫ୍ରେଣ୍ଡ ଅଛନ୍ତି କି? ଏଇ ଦେଖ ଉଲ୍କା, ଉଲ୍କା ଦେଖି ଯାହା ମାଗିଲେ ସବୁ ମିଳେ। ହେଲେ ଆଜିଠୁ ଉଲ୍କା ଦେଖି ଆଉ କିଛି ବି ମାଗିବିନି, କାରଣ ମୋର ସବୁ ଇଚ୍ଛାକୁ ପୁରା କଲାବାଲା ମୋ ପାଖରେ ଅଛି। ଠିକ କହିଲି ନା?